ആകാശവാണി. ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର. ସଂସଦରେ ଆଜି ଉପସ୍ଥାପିତ ହେବ ଆସନ୍ତା ଆର୍ଥିକ ବର୍ଷ ପାଇଁ ସାଧାରଣ ବଜେଟ୍, ମହାକୁମ୍ଭ ମେଳା ଦୁର୍ଘଟଣାର ତଦନ୍ତ ରିପୋର୍ଟ ରାଜ୍ୟ ସରକାରଙ୍କୁ ଏକ ମାସ ମଧ୍ୟରେ ପ୍ରଦାନ କରିବ ବିଚାର ବିଭାଗୀୟ କମିଶନ, ଭାରତ ଆମେରିକା ଦ୍ୱିପାକ୍ଷିକ ଭାଗିଦାରୀକୁ ସୁଦୃଢ଼ କରିବା ଲକ୍ଷ୍ୟରେ ଖୁବ୍ ଶୀଘ୍ର ଆମେରିକା ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ, ନୂଆଦିଲ୍ଲୀ ଭାରତ ମଣ୍ଡପମ୍ଠାରେ ଆଜିଠୁ ଆରମ୍ଭ ହେଉଛି ବିଶ୍ୱ ପୁସ୍ତକ ମେଳା, ଏବଂ ହକି ଇଣ୍ଡିଆ ଲିଗ୍ ପୁରୁଷ ବର୍ଗ ଟାଇଟଲ୍ ହାସଲ ପାଇଁ ଆଜି ହାଇଦ୍ରାବାଦ ତୁଫାନ୍ସ ଏବଂ ସ୍ରାଚିରହ ବେଙ୍ଗଲ ଟାଇଗର୍ସ ମଧ୍ୟରେ ହେବ ମୁକାବିଲା. ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଲୋକସଭାରେ ଆଜି ଆସନ୍ତା ଆର୍ଥିକ ବର୍ଷ ପାଇଁ ବଜେଟ୍ ଉପସ୍ଥାପନ କରିବେ. ମୋଦି ସରକାରଙ୍କ ତୃତୀୟ ପାଳିରେ ଏହା ଦ୍ୱିତୀୟ ବଜେଟ୍ ହେବ. ସଂସଦର ଉଭୟ ଗୃହରେ ଗତକାଲି ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନ କରାଯାଇ ଦେଶର ଅର୍ଥନୈତିକ ସ୍ଥିତି ନେଇ ସୂଚନା ପ୍ରଦାନ କରାଯାଇଛି. ଆମ ସମ୍ଭାଦଦାତା ଦେଇଥିବା ସୂଚନା ଅନୁଯାୟୀ 2019ରେ ଦାୟିତ୍ୱ ଗ୍ରହଣ କରିବା ପରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କର ଚଳିତ ବଜେଟ୍ କ୍ରମାଗତ ଅଷ୍ଟମ ଉପସ୍ଥାପନା ହେବ. ଲୋକସଭାରେ ବଜେଟ୍ ଉପସ୍ଥାପନ ପରେ ଏହାର ଏକ ନକଲ ରାଜ୍ୟସଭାରେ ଉପସ୍ଥାପନ କରାଯିବ. ବଜେଟ୍ ପ୍ରସ୍ତୁତି ନେଇ ଅର୍ଥମନ୍ତ୍ରୀ, ବିଶେଷଜ୍ଞ, କୃଷକ ସଂଗଠନ, କୃଷି ଅର୍ଥନୀତିଜ୍ଞ, ବିଭିନ୍ନ ସଂଗଠନ, ଶିଳ୍ପଦ୍ୟୋଗୀ ଏବଂ ବିଭିନ୍ନ କ୍ଷେତ୍ରର ପ୍ରତିନିଧିଙ୍କ ସହ ଆଲୋଚନା କରିଥିଲେ. 2021 ଫେବୃୟାରୀ 1ରେ ଅର୍ଥମନ୍ତ୍ରୀ ସୀତାରମଣ ପ୍ରଥମ ଥର ପାଇଁ କାଗଜବିହୀନ ବଜେଟ୍ ଉପସ୍ଥାପନ କରିଥିଲେ. ସେବେଠାରୁ ଡିଜିଟାଲ୍ ବଜେଟ୍ ସଂସଦରେ ଉପସ୍ଥାପନ କରାଯାଉଛି. ସୂଚନାଯୋଗ୍ୟ, ଚଳିତ ବଜେଟ୍ ଅଧିବେଶନର ପ୍ରଥମ ପର୍ଯ୍ୟାୟ ଆସନ୍ତା 13 ତାରିଖ ପର୍ଯ୍ୟନ୍ତ ଏବଂ ଦ୍ୱିତୀୟ ପର୍ଯ୍ୟାୟ ମାର୍ଚ୍ଚ 10 ତାରିଖରୁ ଏପ୍ରିଲ 4 ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ. ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀଙ୍କ ପକ୍ଷରୁ ପ୍ରଚାର ଜୋରଦାର ହୋଇଛି. ରାଜନୈତିକ ଦଳଗୁଡ଼ିକ ପକ୍ଷରୁ ତୁଙ୍ଗ ନେତୃବୃନ୍ଦ ନିଜ ପ୍ରାର୍ଥୀଙ୍କ ସପକ୍ଷରେ ବିଭିନ୍ନ ନିର୍ବାଚନୀ ର୍ୟାଲିରେ ପ୍ରଚାର କରୁଛନ୍ତି. ନୂଆଦିଲ୍ଲୀର ଦ୍ୱାରକଠାରେ ଗତକାଲି ଏକ ସାଧାରଣ ସଭାକୁ ସମ୍ବୋଧନ କରି ବରିଷ୍ଠ ବିଜେପି ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଜାତୀୟ ରାଜଧାନୀର ଦ୍ରୁତ ବିକାଶ ପାଇଁ ଦିଲ୍ଲୀରେ ଡବଲ ଇଞ୍ଜିନ୍ ସରକାରର ଆବଶ୍ୟକତା ରହିଛି. ଏହାଦ୍ୱାରା ଆବାସ ଯୋଜନା, ଦିଲ୍ଲୀକୁ ଆଧୁନିକ ସ୍ତରକୁ ଉନ୍ନୀତ କରିବା ଏବଂ ପ୍ରତ୍ୟେକ ଘରକୁ ପାଇପ୍ ଜଳ ଯୋଗାଣ ସହ ଦିଲ୍ଲୀବାସୀଙ୍କର ସମସ୍ତ ଆକାଂକ୍ଷା ପୂରଣ ହୋଇପାରିବ. ବର୍ତ୍ତମାନର ଆପ୍ ସରକାର ଦୁର୍ନୀତିରେ ଲିପ୍ତ ଅଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି. ପ୍ରଧାନମନ୍ତ୍ରୀ କହିଛନ୍ତି, ବିଜେପି ପକ୍ଷରୁ ଦିଆଯାଇଥିବା ନିର୍ବାଚନୀ ପ୍ରତିଶ୍ରତି ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ପୂରଣ କରାଯିବ. ଯମୁନା ନଦୀ ପ୍ରଦୂଷଣକୁ ନେଇ ଆପ୍ର ମନ୍ତବ୍ୟକୁ ଶ୍ରୀ ମୋଦି ସମାଲୋଚନା କରିବା ସହ ଏହା ସମ୍ପୂର୍ଣ୍ଣ ଭିତ୍ତିହୀନ ବୋଲି କହିଛନ୍ତି. ଗାନ୍ଧୀନଗର ନିର୍ବାଚନୀ ସଭାରେ ଆମ୍ ଆଦ୍ମୀ ପାର୍ଟି ଆବାହକ ଅରବିନ୍ଦ କେଜରିୱାଲ, ରୋହତାସ ନଗରଠାରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ, ମାଦିପୁର ନିର୍ବାଚନ ମଣ୍ଡଳୀରେ କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧି ନିଜ ନିଜ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାର କରିଛନ୍ତି. ଅନ୍ୟମାନଙ୍କ ମଧ୍ୟରେ ହରିୟାଣା ମୁଖ୍ୟମନ୍ତ୍ରୀ ନାଏବ ସିଂହ ସାଇନି, ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ଏବଂ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ ଦଳୀୟ ପ୍ରାର୍ଥୀଙ୍କ ସପକ୍ଷରେ ପ୍ରଚାରରେ ସାମିଲ ହୋଇଥିଲେ. ଉପରାଷ୍ଟ୍ରପତି ଜଗଦୀପ ଧନକଡ଼ ଆଜି ପ୍ରୟାଗରାଜ ମହାକୁମ୍ଭ ମେଳା ଗସ୍ତ କରିବେ. ସଙ୍ଗମରେ ସେ ପବିତ୍ର ସ୍ନାନ କରିବାର କାର୍ଯ୍ୟସୂଚୀ ରହିଛି. ଆମ ସମ୍ଭାଦଦାତା ଦେଇଥିବା ସୂଚନା ଅନୁଯାୟୀ, ଗଙ୍ଗା, ଯମୁନା ଏବଂ ସରସ୍ୱତୀ ନଦୀର ସଙ୍ଗମସ୍ଥଳ ସଙ୍ଗମରେ ସ୍ନାନ କରିବା ପାଇଁ 73ଟି ଦେଶର କୂଟନୀତିଜ୍ଞ ଆଜି ପ୍ରୟାଗରାଜ ଗସ୍ତ କରିବାର କାର୍ଯ୍ୟସୂଚୀ ରହିଛି. ଏହି ଅବସରରେ ସେମାନେ ଅକ୍ଷୟବଟ ଏବଂ ବଡ଼େ ହନୁମାନ ମନ୍ଦିର ଦର୍ଶନ କରିବେ. ଏହା ପୂର୍ବରୁ 10ଟି ଦେଶର 21 ଜଣିଆ ପ୍ରତିନିଧି ମଣ୍ଡଳୀ ମହାକୁମ୍ଭ ଗସ୍ତ କରି ସଙ୍ଗମ ଘାଟରେ ସ୍ନାନ କରିଥିବା ନେଇ ଆମ ସମ୍ଭାଦଦାତା ସୂଚନା ଦେଇଛନ୍ତି. ମହାକୁମ୍ଭ ମେଳା ଦୁର୍ଘଟଣାର ତଦନ୍ତ ପାଇଁ ଉତ୍ତରପ୍ରଦେଶ ସରକାର ଗଠନ କରିଥିବା ବିଚାର ବିଭାଗୀୟ କମିଶନ ଗତକାଲି ପ୍ରୟାଗରାଜର ସଙ୍ଗମଘାଟ ପରିଦର୍ଶନ କରିଛନ୍ତି. କମିଶନ ଘଟଣାର କାରଣ ଏବଂ ପାରିପାର୍ଶ୍ୱିକ ସ୍ଥିତି ଅନୁଧ୍ୟାନ କରିଛନ୍ତି. ଦୁର୍ଘଟଣାର କାରଣ ଏବଂ ଭବିଷ୍ୟତରେ ଏହାର ପୁନରାବୃତ୍ତି ନ ହେବା ନେଇ ଆବଶ୍ୟକ ପଦକ୍ଷେପ ସମ୍ପର୍କରେ ସରକାରଙ୍କୁ ପରାମର୍ଶ ଦେବେ. ଏହି ବୃହତ୍ ଆଧ୍ୟାତ୍ମିକ ସମାବେଶର ଆୟୋଜନ ଏବଂ ପରିଚାଳନାରେ ନିୟୋଜିତ ଅଧିକାରୀଙ୍କ ସହ କମିଶନ ଆଲୋଚନା କରିଛନ୍ତି. ହସ୍କିଟାଲରେ ଚିକିତ୍ସିତ ହେଉଥିବା ଆହତଙ୍କୁ ମଧ୍ୟ କମିଶନ ସଦସ୍ୟ ଭେଟିଥିଲେ. ଆହ୍ଲାବାଦ ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ହର୍ଷ କୁମାରଙ୍କ ଅଧ୍ୟକ୍ଷତାରେ ଗଠିତ 3 ଜଣିଆ ସଦସ୍ୟ ଏହି ନ୍ୟାୟିକ କମିଶନ ତାଙ୍କ ରିପୋର୍ଟ ଏକ ମାସ ମଧ୍ୟରେ ଉତ୍ତରପ୍ରଦେଶ ସରକାରଙ୍କୁ ପ୍ରଦାନ କରିବେ. ସୂଚନାଯୋଗ୍ୟ, ଗତ ବୁଧବାର ମହାକୁମ୍ଭ ମେଳାରେ ଘଟିଥିବା ଏହି ଦୁର୍ଘଟଣାରେ 30 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 60 ଜଣ ଆହତ ହୋଇଥିଲେ. ଭାରତ ଆମେରିକା ବ୍ୟାପକ ବୈଶ୍ୱିକ ରଣନୈତିକ ଭାଗିଦାରୀକୁ ଅଧିକ ସୁଦୃଢ଼ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଖୁବ୍ ଶୀଘ୍ର ଆମେରିକା ଗସ୍ତରେ ଯିବେ ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ସୂଚନା ଦେଇଛି। ନୂଆଦିଲ୍ଲୀଠାରେ ଗତ ସନ୍ଧ୍ୟାରେ ଗଣମାଧ୍ୟମ ସହ ଆଲୋଚନା କାଳରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ମୁଖପାତ୍ର ରଣଧୀର ଜୟସ୍ୱାଲ କହିଛନ୍ତି ପ୍ରଧାନମନ୍ତ୍ରୀଙ୍କ ଆମେରିକା ଗସ୍ତ ନେଇ ପ୍ରସ୍ତୁତି ଚାଲିଛି ଏବଂ ଖୁବ୍ ଶୀଘ୍ର ଏ ସମ୍ପର୍କୀୟ ରୂପରେଖ ଘୋଷଣା କରାଯିବ। ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ଅଭିଯୁକ୍ତ ତହିର ରାଣାଙ୍କ ପ୍ରତ୍ୟର୍ପଣ ସମ୍ପର୍କିତ ଏକ ପ୍ରଶ୍ନର ଉତ୍ତରରେ ସେ କହିଛନ୍ତି ଏ ନେଇ ଉଭୟ ଦେଶ କାର୍ଯ୍ୟ କରୁଛନ୍ତି, ଖୁବ୍ ଶୀଘ୍ର ତହିର ରାଣାଙ୍କୁ ଆମେରିକା ପ୍ରତ୍ୟର୍ପଣ କରିବ। ବେଆଇନ ପ୍ରବାସୀ ପ୍ରସଙ୍ଗରେ ଶ୍ରୀ ଜୟସ୍ୱାଲ କହିଛନ୍ତି ଭାରତ ସର୍ବଦା ବେଆଇନ ପ୍ରବାସକୁ ଦୃଢ଼ ବିରୋଧ କରିଛି, ବିଶେଷକରି ଏହା ଅନ୍ୟାନ୍ୟ ସଂଗଠିତ ଅପରାଧ ସହିତ ଜଡ଼ିତ ହେବାର ସମ୍ଭାବନା ରହିଛି ବୋଲି ସେ କହିଛନ୍ତି। ଉଭୟ ଦେଶ ବେଆଇନ ପ୍ରବାସକୁ ରୋକିବା ପାଇଁ କାର୍ଯ୍ୟ କରୁଛନ୍ତି ବୋଲି ସେ ସୂଚନା ଦେଇଛନ୍ତି। ଇରାନରେ ନିଖୋଜ ତିନିଜଣ ଭାରତୀୟ ନାଗରିକଙ୍କ ସମ୍ପର୍କିତ ପ୍ରସଙ୍ଗରେ ଶ୍ରୀ ଜୟସ୍ୱାଲ କହିଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ସେମାନଙ୍କ ପରିବାର ସହିତ ନିୟମିତ ଯୋଗାଯୋଗରେ ରହିଛି। ବ୍ୟବସାୟ ଉଦ୍ଦେଶ୍ୟରେ ସେହି ତିନିଜଣ ବ୍ୟକ୍ତି ଇରାନ ଯାତ୍ରା କରିଥିଲେ, ସେଠାରେ ପହଞ୍ଚିବା ପରେ ସେମାନଙ୍କ ପରିବାର ସହିତ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା। ଦିଲ୍ଲୀସ୍ଥିତ ଇରାନ ଦୂତାବାସ ଏବଂ ତେହେରାନରେ ଥିବା ଇରାନର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ସହ ଏ ନେଇ ଆଲୋଚନା ହୋଇଥିବା ଶ୍ରୀ ଜୟସ୍ୱାଲ କହିଛନ୍ତି। ଭାରତୀୟ ସୀମା ସୁରକ୍ଷା ବଳ ଏବଂ ବାଂଲାଦେଶ ବର୍ଡର ଗାର୍ଡ ମଧ୍ୟରେ ଆସନ୍ତା 17-20 ତାରିଖ ପର୍ଯ୍ୟନ୍ତ ନୂଆଦିଲ୍ଲୀରେ ଡିଜିସ୍ତରୀୟ ଆଲୋଚନା ପାଇଁ କାର୍ଯ୍ୟସୂଚୀ ସ୍ଥିର ହୋଇଥିବା ଶ୍ରୀ ଜୟସ୍ୱାଲ ସୂଚନା ଦେଇଛନ୍ତି। ନୂଆଦିଲ୍ଲୀ ବିଶ୍ୱ ପୁସ୍ତକ ମେଳା 2025 ଆଜିଠାରୁ ଭାରତ ମଣ୍ଡପମ୍ଠାରେ ଆରମ୍ଭ ହେବ। ଏହି ମେଳାର ଶୀର୍ଷକ ରହିଛି ଆମେ ଭାରତବାସୀ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ 9 ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ପୁସ୍ତକ ମେଳାକୁ ଉଦ୍ଘାଟନ କରିବେ। ଆକାଶବାଣୀ ସମ୍ଭାଦ ବିଭାଗକୁ ସୂଚନା ଦେଇ ନ୍ୟାସନାଲ୍ ବୁକ୍ ଟ୍ରଷ୍ଟର ନିର୍ଦ୍ଦେଶକ ଯୁବରାଜ ମଲ୍ଲିକ କହିଛନ୍ତି ଏହି ପୁସ୍ତକ ମେଳାରେ ରୁଷ ଉପରେ ଗୁରୁତ୍ୱ ପ୍ରଦାନ କରାଯାଉଛି। ବିଶେଷକରି ଫ୍ରାନ୍ସ, ଆର୍ଜେଣ୍ଟିନା, ସ୍ପେନ୍, କଲମ୍ବିଆ, ଆବୁଧାବି ଏବଂ କାତାର ସମେତ 50 ଦେଶ ଏଥିରେ ଅଂଶଗ୍ରହଣ କରିବେ। ଏହି ପୁସ୍ତକ ମେଳାରେ 2000 ପ୍ରକାଶକଙ୍କ ସମେତ 1000 ବକ୍ତା ଯୋଗଦେବେ ବୋଲି ସେ କହିଛନ୍ତି। ସୁଶାସନ ସଂଶୋଧନ ନିୟମ 2025 ଆଧାର ପ୍ରମାଣୀକରଣକୁ ବୈଧ ଘୋଷଣା କରାଯାଇଛି। କେନ୍ଦ୍ର ସରକାର ଏ ସଂକ୍ରାନ୍ତ ବିଜ୍ଞପ୍ତି ଜାରି କରିଛନ୍ତି। ଇଲେକ୍ଟ୍ରୋନିକ୍ସ ଓ ଆଇଟି ମନ୍ତ୍ରଣାଳୟ କହିଛି ଜନସ୍ୱାର୍ଥ ସମ୍ଭଳିତ ବିଭିନ୍ନ ସେବା, ଉଦ୍ଭାବନ, ଜ୍ଞାନ ଆଦି ବିଭିନ୍ନ କ୍ଷେତ୍ର ପାଇଁ ସରକାରୀ ଓ ବେସରକାରୀ ସଂସ୍ଥାଗୁଡ଼ିକ ଏଣିକି ଆଧାରକୁ ପ୍ରମାଣୀକରଣ ଭାବେ ଗ୍ରହଣ କରିବେ। ଏହି ସଂଶୋଧନ ଦ୍ୱାରା ଇ କମର୍ସ, ପର୍ଯ୍ୟଟନ ଏବଂ ସ୍ୱାସ୍ଥ୍ୟସେବା କ୍ଷେତ୍ର ଆଦି ଅଧିକ ସହଜ ଉପଲବ୍ଧ ହୋଇପାରିବ। ମନ୍ତ୍ରଣାଳୟ କହିଛି ଜୀବନ ଏବଂ ଜୀବିକାକୁ ଅଧିକ ସରଳ କରିବାରେ ଏହି ସଂଶୋଧିତ ନିୟମ ସହାୟକ ହେବ। ହକି ଇଣ୍ଡିଆ ଲିଗ୍ ପୁରୁଷ ବର୍ଗ ପ୍ରତିଯୋଗିତାର ଫାଇନାଲ୍ ମ୍ୟାଚ୍ ଆଜି ହାଇଦ୍ରାବାଦ ତୁଫାନ୍ସ ଏବଂ ସ୍ରାଚି ରାହା ବେଙ୍ଗଲ ଟାଇଗର୍ସ ମଧ୍ୟରେ ଖେଳାଯିବ। ରାଉରକେଲାର ବିର୍ସାମୁଣ୍ଡା ଆନ୍ତର୍ଜାତିକ ହକି ଷ୍ଟାଡିୟମ୍ରେ ଗତ ସନ୍ଧ୍ୟାରେ ଖେଳାଯାଇଥିବା ମ୍ୟାଚ୍ରେ ହାଇଦ୍ରାବାଦ ତୁଫାନ୍ ସରମା ହକି କ୍ଲବ୍କୁ ସେମିଫାଇନାଲ୍ ପର୍ଯ୍ୟାୟରେ 3-1 ଗୋଲ୍ରେ ପରାସ୍ତ କରି ଫାଇନାଲ୍କୁ ଉନ୍ନୀତ ହୋଇଛି। ପ୍ରଥମ ସେମିଫାଇନାଲ୍ରେ ବେଙ୍ଗଲ ଟାଇଗର୍ସ ପେନାଲ୍ଟି ସୁଟ୍ଆଉଟ୍ ଜରିଆରେ ତାମିଲନାଡୁ ଡ୍ରାଗନ୍ସକୁ 6-5 ଗୋଲ୍ରେ ପରାସ୍ତ କରି ଫାଇନାଲ୍ରେ ପହଞ୍ଚିଥିଲା। ନିର୍ଦ୍ଧାରିତ ସମୟରେ ଦୁଇ ଦଳ ମଧ୍ୟରେ 2-2 ଗୋଲ୍ରେ ଖେଳ ଅମୀମାଂସିତ ରହିଥିଲା। ପ୍ରତିଯୋଗିତାର ତୃତୀୟ ସ୍ଥାନ ପାଇଁ ଆଜି ସୋରମା ହକି କ୍ଲବ୍ ଏବଂ ତାମିଲନାଡୁ ଡ୍ରାଗନ୍ସ ମଧ୍ୟରେ ମ୍ୟାଚ୍ ଖେଳାଯିବ। ପୁନେ ଟି20 କ୍ରିକେଟ୍ ପ୍ରତିଯୋଗିତାରେ ଭାରତ ଇଂଲଣ୍ଡକୁ 15 ରନ୍ରେ ହରାଇ ଦେଇଛି। ଚଳିତ ଭାରତ ଇଂଲଣ୍ଡ ପୁରୁଷ କ୍ରିକେଟ୍ ଟି20 5-5 ସିରିଜ୍ର ଚତୁର୍ଥ ମ୍ୟାଚ୍ ଗତକାଲି ପୁଣେର ମହାରାଷ୍ଟ୍ର କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମ୍ରେ ଖେଳାଯାଇଥିଲା। ଏହି ବିଜୟ ସହ ସିରିଜ୍ରେ ଭାରତ 3-1 ଆଗୁଆ ରହିଛି। ଟସ୍ ଜିତି ଇଂଲଣ୍ଡ ବୋଲିଂ କରିବାକୁ ନିଷ୍ପଭି ନେଇଥିଲା। ଭାରତ ବ୍ୟାଟିଂ ଆରମ୍ଭ କରି ନିର୍ଦ୍ଧାରିତ 20 ଓଭରରେ 9 ୱିକେଟ୍ ବିନିମୟରେ 181 ରନ୍ ସଂଗ୍ରହ କରିଥିଲା। ଦଳ ପକ୍ଷରୁ ହାର୍ଦ୍ଦିକ ପାଣ୍ଡ୍ୟା 30 ବଲ୍ରୁ 53 ରନ୍ ଏବଂ ଶିବମ୍ ଦୁବେ 34 ବଲ୍ରୁ 53 ରନ୍ ସଂଗ୍ରହ କରିଥିଲେ। 182 ରନ୍ର ବିଜୟ ଲକ୍ଷ୍ୟକୁ ପିଛା କରି ଇଂଲଣ୍ଡ 19 ଓଭର 4 ବଲ୍ରେ ସମସ୍ତ ୱିକେଟ୍ ହରାଇ 166 ରନ୍ ସଂଗ୍ରହ କରିବାକୁ ସକ୍ଷମ ହୋଇଥିଲା। ଭାରତ ପକ୍ଷରୁ ରବି ବିଷ୍ଣୁ ଏବଂ ହର୍ଷିତ୍ ରାଣା 3 ଲେଖାଏଁ ୱିକେଟ୍ ଅକ୍ତିଆର କରିଥିବାବେଳେ ବରୁଣ ଚକ୍ରବର୍ତ୍ତୀ 2 ୱିକେଟ୍ ହାସଲ କରିଥିଲେ। ଶିବମ୍ ଦୁବେଙ୍କୁ ପ୍ଲେୟାର ଅଫ୍ ଦି ମ୍ୟାଚ୍ ବିବେଚିତ କରାଯାଇଛି। ସିରିଜ୍ର ପଞ୍ଚମ ତଥା ଅନ୍ତିମ ମ୍ୟାଚ୍ ଆସନ୍ତାକାଲି ମୁମ୍ବାଇର ୱାଙ୍ଗଖେଡ଼େ ଷ୍ଟାଡିୟମ୍ରେ ଖେଳାଯିବ। ସଂସଦରେ ଆଜି ଉପସ୍ଥାପିତ ହେବ ଆସନ୍ତା ଆର୍ଥିକ ବର୍ଷ ପାଇଁ ସାଧାରଣ ବଜେଟ୍। ମହାକୁମ୍ଭ ମେଳା ଦୁର୍ଘଟଣାର ତଦନ୍ତ ରିପୋର୍ଟ ରାଜ୍ୟ ସରକାରଙ୍କୁ 1 ମାସ ମଧ୍ୟରେ ପ୍ରଦାନ କରିବ ବିଚାର ବିଭାଗୀୟ କମିଶନ। ଭାରତ ଆମେରିକା ଦ୍ୱିପାକ୍ଷିକ ଭାଗିଦାରୀକୁ ସୁଦୃଢ଼ କରିବା ଲକ୍ଷ୍ୟରେ ଖୁବ୍ ଶୀଘ୍ର ଆମେରିକା ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ। ନୂଆଦିଲ୍ଲୀ ଭାରତ ମଣ୍ଡପମ୍ଠାରେ ଆଜିଠୁ ଆରମ୍ଭ ହେଉଛି ବିଶ୍ୱ ପୁସ୍ତକ ମେଳା ଏବଂ ହକି ଇଣ୍ଡିଆ ଲିଗ୍ ପୁରୁଷ ବର୍ଗ ଟାଇଟଲ୍ ହାସଲ ପାଇଁ ଆଜି ହାଇଦ୍ରାବାଦ ତୁଫାନ୍ସ ରାଚି ରାହା ବେଙ୍ଗଲ ଟାଇଗର୍ସ ମଧ୍ୟରେ ହେବ ମୁକାବିଲା।